ओम शांति ओम शांति। आज 9 नवंबर 2025 आज अव्यक्त महावाक्य पुनरावृत्ति तारीख 30 नवंबर 2007 मूलर हेडिंग सत्यता एवं पवित्रतार शक्ति को स्वरूप आणवा सहित बालक एवं मालिक पणियार संतुलन रख। सत्यता एवं पवित्रतार शक्ति को स्वरूप आणवा सहित बालक एवं मालिक पणियार संतुलन रख। आज सत्य पिता सत्य शिक्षक सत्गुरु निजर चारिआडर सत्यता स्वरूप स्वरूप पिलामानंकु देखुछन्ति। काहेकिना सत्यतार शक्ति सर्वश्रेष्ठ शक्ति अटे। एही सत्यतार शक्तिर आधार हला संपूर्ण पवित्रता। मन वचन कर्म संबंध संपर्क तथा स्वप्नरे मध्य अपवित्रतार चिन्ह वर्ण न रहु। एही पवित्रतार प्रत्यक्ष स्वरूप कण देखा जाए। एही पवित्र आत्मार चालीचलन एवं चेहरारे दिव्यता स्पष्ट रूपरे देखा जाउथाय। सेमानंकर नयनरे आत्मिक चमक एवं चेहरारे सर्वदा स्मित हास्य तथा चालीचलनरे प्रति पादरे ब्रह्मा बाबांक समान कर्मयोगी स्थिति। सत्य पितांक द्वारा वर्तमान समयरे तुम्हें सत्यवादी हेउछ। दुनियारे मध्य अनेक आत्मा निजकु सत्यवादी बोली कहउछन्ति। सत्य मध्य कहउछन्ति किंतु संपूर्ण पवित्रता ही सच्चा सत्यतार शक्ति अटे जहाँकि वर्तमान एही संगम जुगरे तुम्हें हेउछ। तेबे एही संगम जुगर श्रेष्ठ प्राप्ति हेला सत्यतार शक्ति एवं पवित्रतार शक्ति जहार प्राप्ति हेउछि सत्य जुगरे। तुम्हें समस्ते ब्राह्मणरु देवता होई आत्मा एवं शरीर उभय रूपरे पवित्र हेउछ। सारा सृष्टि चक्र भितरे अन्य केही भी आत्मा एवं शरीर दुईटी जाकरे पवित्र हेउ नाहंती। आत्मा हिसाबरे पवित्र हेउछंती किंतु शरीर पवित्र मिलुनाही। तेणु एही भली संपूर्ण पवित्रता को वर्तमान समयरे तुम्हें माने धारण करुछ एवं निसार सहित कहुछ मने अछि कोन कहुछ मने पकाओ। समस्ते दिलर सहित एवं अनुभवर सहित कहुछ पवित्रता तो आमर जन्मसिद्ध अधिकार। तेबे जन्मसिद्ध अधिकार को प्राप्त करिबा मध्य सहज होइथाय काहेकिना पवित्रता बा सत्यता को प्राप्त करिबा पाई तुम्हें समस्ते प्रथमे निजर सत्य स्वरूप आत्मा को जाणि जाइछ। सत्य पिता सत्य शिक्षक सत्य गुरु को चिन्हि पारिछ एवं पाई जाइछ। तेणु जेते दिन पर्यंत कोनोसी आत्मा निजर सत्य स्वरूप को बा सत्य पिता को जाणि नाही सेते दिन पर्यंत संपूर्ण पवित्रता एवं सत्यतार शक्ति आसी परिबो नाही। तेणु तुम्हें समस्ते सत्यता एवं पवित्रतार शक्तिर अनुभवी अट ना कौन कहुछ अनुभवी अट तो सेमाने तो चेष्टा बहुत करुछंती किंतु यथार्थ रूपरे ना निजर स्वरूप को ना सत्य पितांकर आदि स्वरूप को जानी पारुछंती किंतु तुम्हें समस्ते वर्तमान समयर अनुभव द्वारा पवित्रता को एभली सहज रीति रे आपणाई नेइछ जहाकि एही समयर प्राप्तिर प्रारब्ध रूपरे देवता मानंकर नेचर पवित्रता मध्य अटे एवं स्वाभाविक मध्य अटे। तेबे एही भली स्वाभाविक नेचरर अनुभव तुम्हें माने एबे ही प्राप्त करुछ। तेणु चेक कर जे पवित्रता बा सत्यतार शक्ति मोर स्वाभाविक नेचर रे परिणत हेलाणी तो कौन भावुछ। तेबे जेउ माने भावुछंती जे पवित्रता आमर जन्मसिद्ध अधिकार अटे सेमाने हात उठाओ। कौन जन्मसिद्ध अधिकार अटे ना मेहनत करिवाकु पडुछि मेहनत करिवाकु तो पडु नाही ना सहज अटे ना काहेकि ना जन्मसिद्ध अधिकार सहजरे प्राप्त होइथाय मेहनत करिवाकु पडि नथाय। दुनियार लोक माने तो एहाकु असंभव मने करुछन्ति किंतु तुमे माने असंभव को संभव एवं सहज करि दैछ। जेउ सबु नुवा नुवा पिला माने आछन्ति एवं प्रथम थरो आछन्ति सेमाने हात उठाओ। अच्छा नुआ करी प्रथम थर पई आसीबा बालांकु अभिनंदन काहेकि ना बाप दादा कहउछन्ति जदिओ विलंबरे आसीछ किंतु अति विलंब हेबा पूर्वरु आसी जाइछ। यहा व्यतीत नुआ पिला मानंकु बाप दादांक ठारु वरदान मिलिछि जे लास्ट रे आसीथिले मध्य तीव्र पुरुषार्थ करी प्रथम श्रेणी रे आसी पारिबे। ପ୍ରଥମ ନମ୍ବର ନୁହେଁ କିନ୍ତୁ ପ୍ରଥମ ଶ୍ରେଣୀ ଅର୍ଥାତ୍ ଫାଷ୍ଟ ଡିଭିଜନରେ ଆସିପାରିବେ। ତେବେ ନୂଆ ପିଲାମାନଙ୍କ ଭିତରେ ଏତିକି ସାହସ ଅଛି ତ? ଯେଉଁମାନେ ପ୍ରଥମ ଶ୍ରେଣୀରେ ଆସିବ ସେମାନେ ହାତ ଉଠାଅ। ଦେଖ, ଟିଭିରେ ତୁମମାନଙ୍କର ହାତ ଦେଖାଯାଉଛି। ଆଚ୍ଛା, ଏମାନେ ସାହସୀ ଅଟନ୍ତି, ତେବେ ସାହସ ପାଇଁ ଅଭିନନ୍ଦନ। ଯଦି ସାହସ ଅଛି ତେବେ ବାବାଙ୍କର ସହଯୋଗ ମଧ୍ୟ ନିଶ୍ଚିତ ରହିଛି। ତା ସହିତ ବ୍ରାହ୍ମଣ ପରିବାରର ଶୁଭ ଭାବନା, ଶୁଭ କାମନା ମଧ୍ୟ ତୁମ ସାଥିରେ ଅଛି। ସେଥିପାଇଁ ଯେଉଁ ନୂଆ ପିଲାମାନେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନଙ୍କ ପ୍ରତି ବାପ ଦାଦା ଏବଂ ପରିବାର ତରଫରୁ ଆଉ ଥରେ ପଦ୍ମଗୁଣା ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ। ତୁମେ ପ୍ରଥମ ଥର ଆସିଥିବା ପିଲାମାନଙ୍କୁ ମଧ୍ୟ ଖୁସି ଲାଗୁଛି ନା? ବିଛୁଡ଼ି ଯାଇଥିବା ପିଲାମାନେ ପୁନର୍ବାର ନିଜର ପରିବାରରେ ପହଞ୍ଚି ଯାଇଛନ୍ତି, ତେଣୁ ବାପଦାଦା ମଧ୍ୟ ଖୁସି ହେଉଛନ୍ତି ଏବଂ ତୁମେମାନେ ମଧ୍ୟ ଖୁସି ହେଉଛ। ବାପଦାଦା ବତନରେ ଦାଦୀଙ୍କ ସାଥିରେ ବସି ଗୋଟିଏ ଫଳାଫଳ ଦେଖୁଥିଲେ। କ'ଣ ଦେଖିଲେ ଜାଣିଛ? ତୁମେ ସମସ୍ତେ ଜାଣିଛ ଏବଂ ମାନୁଛ ଯେ ଆମେ ସମସ୍ତେ ବାଳକ ହିସାବରେ ମାଲିକ କ'ଣ ଅଟେ ତ? ଅଟ ତ? ତେବେ ମାଲିକ ମଧ୍ୟ ଅଟ, ବାଳକ ମଧ୍ୟ ଅଟ, କ'ଣ ସମସ୍ତେ ଅଟ ତ? ହାତ ଉଠାଅ, ଭାବିଚିନ୍ତି ହାତ ଉଠାଅ, ସେମିତି ନୁହେଁ, ହିସାବ ନିଆଯିବ ନା? ଆଚ୍ଛା, ହାତ ତଳକୁ କର। ବାପଦାଦା ଦେଖିଲେ ଯେ ପିଲାମାନଙ୍କ ଭିତରେ ବାଳକ ପଣିଆର ନିଶ୍ଚୟ ଏବଂ ନିଶା ତ ସହଜରେ ଆସିଯାଉଛି। କାହିଁକି ନା ଯେହେତୁ ନିଜକୁ ବ୍ରହ୍ମା କୁମାର ଏବଂ ବ୍ରହ୍ମା କୁମାରୀ ବୋଲି କହୁଛ, ତେଣୁ ବାଳକ ତ ନିଶ୍ଚିତ ଅଟ, ସେଥିପାଇଁ ତ କହୁଛ ନା? ଏବଂ ସାରା ଦିନ ମେରା ବାବା, ମେରା ବାବା ଶବ୍ଦ ମଧ୍ୟ ସ୍ମୃତିରେ ଆଣୁଛ, ପୁଣି ଭୁଲି ବି ଯାଉଛ, କିନ୍ତୁ ମଝିରେ ମଝିରେ ମନେ ପଡ଼ିଯାଉଛି। ସେବା କରିବା ସମୟରେ ମଧ୍ୟ ବାବା ବାବା ଶବ୍ଦ ସ୍ୱାଭାବିକ ଭାବରେ ମୁଖରୁ ବାହାରୁଛି। ଯଦି ବାବା ଶବ୍ଦ ନ ବାହାରୁଥାନ୍ତା ତେବେ ଜ୍ଞାନର କୌଣସି ପ୍ରଭାବ ପଡ଼ୁନଥାନ୍ତା। ତେଣୁ ଯାହା ବି ସେବା କରୁଛ, ଭାଷଣ କରୁଛ, କୋର୍ସ କରାଉଛ, ଭିନ୍ନ ଭିନ୍ନ ଟପିକ ଉପରେ କୋର୍ସ କରାଉଛ, ତେବେ ପ୍ରକୃତ ସେବାର ପ୍ରତ୍ୟକ୍ଷ ସ୍ୱରୂପ ବା ପ୍ରତ୍ୟକ୍ଷ ପ୍ରମାଣ ହେଉଛି ଶୁଣିବାବାଲା ମଧ୍ୟ ଅନୁଭବ କରିବ ଯେ ମୁଁ ମଧ୍ୟ ବାବାଙ୍କର ଅଟେ। ସେମାନଙ୍କ ମୁଖରୁ ମଧ୍ୟ ବାବା ଶବ୍ଦ ବାହାରୁ, ଏମିତି ନ କୁହନ୍ତୁ ଯେ ଏହା କୌଣସି ଶକ୍ତି ଅଟେ ବା ଏହା ବହୁତ ଭଲ କଥା, କିନ୍ତୁ ଅନୁଭବ କରନ୍ତୁ ଯେ ମୁଁ ମଧ୍ୟ ବାବାଙ୍କର ସନ୍ତାନ। ତେବେ କୁହାଯିବ ସେବାର ପ୍ରତ୍ୟକ୍ଷ ଫଳ ମିଳିଲା। ତେବେ ବାଳକ ପଣିଆର ନିଶ୍ଚୟ ଏବଂ ନିଶା କମ୍ ବେଶୀ ହିସାବରେ ରହୁଛି। ବାଳକ ପଣିଆର ସ୍ମୃତି ଦ୍ୱାରା ମାଲିକ ପଣିଆର ବାସ୍ତବିକତା ନିଶା ତୁମର ଚାଲିଚଳନ ଏବଂ ଚେହେରା ଦ୍ୱାରା କେବେ ଅଧିକ କେବେ କମ୍ ହୋଇଯାଉଛି। ବାସ୍ତବରେ ତୁମେମାନେ ଡବଲ ମାଲିକ ଅଟ। ଗୋଟିଏ ହେଲା ବାବାଙ୍କର ସମ୍ପତ୍ତିର ମାଲିକ, ଯାହାକି ତୁମେ ସମସ୍ତେ ତ ଅଟ ନା, ଏବଂ ବାବା ମଧ୍ୟ ସମସ୍ତଙ୍କୁ ଏକାଭଳି ସମ୍ପତ୍ତି ଦେଇଛନ୍ତି, କାହାକୁ ଲକ୍ଷେ କାହାକୁ ହଜାରେ ତାହା ନୁହେଁ, ସମସ୍ତଙ୍କୁ ସର୍ବସମ୍ପତ୍ତି ଅସରନ୍ତି ମାତ୍ରାରେ ଦେଇଛନ୍ତି। କାହିଁକି ନା ବାବାଙ୍କ ନିକଟରେ ସର୍ବସମ୍ପତ୍ତି ବେହଦ ମାତ୍ରାରେ ରହିଛି, କମ୍ ନାହିଁ। ତେଣୁ ବାପଦାଦା ସମସ୍ତଙ୍କୁ ସର୍ବସମ୍ପତ୍ତି ଏକାଭଳି ଏବଂ ଏକା ପରିମାଣରେ ହିଁ ଦେଇଛନ୍ତି। ଦ୍ୱିତୀୟରେ ହେଲା ସ୍ୱରାଜ୍ୟର ମଧ୍ୟ ମାଲିକ ଅଟ। ସେଥିପାଇଁ ବାପଦାଦା ନିଶାର ସହିତ ବା ଗର୍ବର ସହିତ କହୁଛନ୍ତି, ମୋର ପ୍ରତ୍ୟେକ ସନ୍ତାନ ରାଜା ଅଟେ। ତେଣୁ ରାଜା ସନ୍ତାନ ଅଟ, ପ୍ରଜା ତ ନୁହେଁ ନା? କ'ଣ ରାଜଯୋଗୀ ଅଟ ନା ପ୍ରଜାଯୋଗୀ ଅଟ? ରାଜଯୋଗୀ ଅଟ ନା? ତେଣୁ ସ୍ୱରାଜ୍ୟର ମଧ୍ୟ ମାଲିକ ଅଟ। କିନ୍ତୁ ବାପଦାଦା ଦାଦୀଙ୍କ ସହିତ ଏହି ଫଳାଫଳ ଦେଖିଲେ ଯେ ବାଳକ ପଣିଆର ନିଶା ଯେତିକି ରହୁଛି, ମାଲିକ ପଣିଆର ନିଶା ତାଠାରୁ କମ୍ ରହୁଛି। କାହିଁକି ଜାଣିଛ? ଯଦି ମାଲିକ ପଣିଆର ନିଶା ସବୁବେଳେ ରହୁଥାନ୍ତା ତେବେ ମଝିରେ ମଝିରେ ଯେଉଁ ସମସ୍ୟା ବା ବିଘ୍ନ ଆସୁଛି ସେଗୁଡ଼ିକ ଆସିପାରନ୍ତା ନାହିଁ। ଏମିତି ବି ଦେଖିବାକୁ ଗଲେ ସମସ୍ୟା ବା ବିଘ୍ନର ମୁଖ୍ୟ ଆଧାର ବିଶେଷ କରି ତୁମର ମନ ଅଟେ। ମନ ହିଁ ହଲଚଲ ହୋଇଯାଉଛି, ସେଥିପାଇଁ ବାପଦାଦାଙ୍କର ମହାମନ୍ତ୍ର ମଧ୍ୟ ମନ ମନାଭବ ଅଟେ। ତନ ମନାଭବ ବା ଧନ ମନାଭବ ନୁହେଁ, ମନ ମନାଭବ। ତେଣୁ ଯଦି ତୁମେ ସ୍ୱରାଜ୍ୟର ମାଲିକ ଅଟ ତେବେ ତୁମର ମନ ମାଲିକ ନୁହେଁ, ମନ ତ ତୁମର କର୍ମଚାରୀ ଅଟେ, ରାଜା ନୁହେଁ। ରାଜା ଅର୍ଥାତ୍ ଅଧିକାରୀ, ଅଧୀନ ବାଲାକୁ ରାଜା କୁହାଯିବ ନାହିଁ। ତେବେ ଫଳାଫଳ କ'ଣ ଦେଖିଲେ? ମୁଁ ରାଜ୍ୟ ଅଧିକାରୀ ମାଲିକ ଅଟେ, ମନର ମଧ୍ୟ ମାଲିକ ଅଟେ। ଏହି ସ୍ମୃତି ବା ଏହି ଆତ୍ମିକ ସ୍ଥିତି ସର୍ବଦା ରହୁନାହିଁ, କମ୍ ସମୟ ରହୁଛି, କିନ୍ତୁ ଏହା ତୁମର ପ୍ରଥମ ପାଠ ଅଟେ। ମନେ ଅଛି ତ? ତୁମେମାନେ ପ୍ରଥମ ପାଠରେ କ'ଣ ପଢ଼ିଥିଲ? ମୁଁ ଆତ୍ମା ଅଟେ, ପରମାତ୍ମାଙ୍କ ବିଷୟରେ ଦ୍ୱିତୀୟ ପାଠରେ ଜାଣିଲ, କିନ୍ତୁ ପ୍ରଥମ ପାଠରେ ମୁଁ ଆତ୍ମା ରାଜା ଏହିସବୁ କର୍ମେନ୍ଦ୍ରୀୟ ମାନଙ୍କର ମାଲିକ ଅଟେ, ଅଧିକାରୀ ଅଟେ, ଶକ୍ତିଶାଳୀ ଆତ୍ମା ଅଟେ। ସର୍ବଶକ୍ତିଗୁଡ଼ିକ ଆତ୍ମାର ନିଜସ୍ୱ ଗୁଣ ବା ଶକ୍ତି ଅଟନ୍ତି। ତେବେ ବାପଦାଦା ଦେଖିଲେ ଯେ ମୁଁ ଯିଏ ଅଟେ, ଯେପରି ଅଟେ, ତାର ସ୍ୱାଭାବିକ ସ୍ୱରୂପର ସ୍ମୃତିରେ ଚାଲିବା, ରହିବା, ଚେହେରାରେ ଅନୁଭବ ହେବା, ସମସ୍ୟାଗୁଡ଼ିକଠାରୁ ମୁକ୍ତ ରହିବା, ଏଥିରେ ଆହୁରି ଧ୍ୟାନ ଦେବାର ଆବଶ୍ୟକତା ରହିଛି। କେବଳ ମୁଁ ଆତ୍ମା ନୁହେଁ, କିନ୍ତୁ ମୁଁ କେଉଁ ଆତ୍ମା? ଯଦି ଏହି ସ୍ମୃତି ସର୍ବଦା ରହିବ, ତେବେ ମାଷ୍ଟର ସର୍ବଶକ୍ତିବାନ ଆତ୍ମା ଆଗରେ ବିଘ୍ନର ବା ସମସ୍ୟାଗୁଡ଼ିକର କୌଣସି ଶକ୍ତି ନାହିଁ ଯାହାକି ସମ୍ମୁଖକୁ ଆସିପାରିବ। ଏବେ ମଧ୍ୟ ଫଳାଫଳ ରୂପରେ କୌଣସି ନା କୌଣସି ସମସ୍ୟା ବା ବିଘ୍ନ ଦେଖିବାକୁ ମିଳୁଛି। ଯଦିଓ ଜାଣିଛ, କିନ୍ତୁ ଚାଲିଚଳନରେ ଏବଂ ଚେହେରାରେ ନିଶ୍ଚୟର ପ୍ରତ୍ୟକ୍ଷ ସ୍ୱରୂପ ଆତ୍ମିକ ନିଶା ଆହୁରି ଅଧିକ ପ୍ରତ୍ୟକ୍ଷ ରୂପରେ ଦେଖାଯିବା ଦରକାର। ସେଥିପାଇଁ ମାଲିକ ପଣିଆର ନିଶାକୁ ବାରମ୍ବାର ଚେକ୍ କର, ତାହା ମଧ୍ୟ ଗୋଟିଏ ସେକେଣ୍ଡର କଥା। କର୍ମ କରିବା ସମୟରେ ଯେକୌଣସି କର୍ମ ଆରମ୍ଭ କରୁଛ, ସେତେବେଳେ ଚେକ୍ କର ମାଲିକ ପଣିଆର ଅଧିକାର ସହିତ କର୍ମେନ୍ଦ୍ରୀୟ ମାନଙ୍କ ଦ୍ୱାରା କର୍ମ କରାଉଥିବା ନିୟନ୍ତ୍ରଣ କରିବାର ଶକ୍ତି ଏବଂ ଶାସନ କରିବାର ଶକ୍ତି ସମ୍ପନ୍ନ ଆତ୍ମା ମନେ କରି କାର୍ଯ୍ୟ ଆରମ୍ଭ କରିଛି ନା ସାଧାରଣ ସ୍ଥିତିରେ କର୍ମ ଆରମ୍ଭ କରିଛି। ସ୍ମୃତି ସ୍ୱରୂପ ହୋଇ କର୍ମ ଆରମ୍ଭ କରିବା ଏବଂ ସାଧାରଣ ସ୍ଥିତିରେ ରହି କର୍ମ ଆରମ୍ଭ କରିବାରେ ବହୁତ ଫରକ ରହିଛି। ଯେପରି ବିନାଶୀ ପଦବୀ ବାଲା ଯେତେବେଳେ ନିଜର କାର୍ଯ୍ୟ ଆରମ୍ଭ କରୁଛନ୍ତି, ପ୍ରଥମେ ନିଜର ଆସନ ଉପରେ ବସନ୍ତି, ତାପରେ କାର୍ଯ୍ୟ ଆରମ୍ଭ କରନ୍ତି, ସେହିପରି ତୁମେମାନେ ମଧ୍ୟ ନିଜର ମାଲିକ ପଣିଆର ସ୍ୱରାଜ୍ୟ ଅଧିକାରୀର ଆସନ ଉପରେ ସ୍ଥିତ ହୋଇ ସବୁ କାର୍ଯ୍ୟ କର। ଏହିଭଳି ମାଲିକ ପଣିଆର ଅଧିକାରୀ ସ୍ଥିତିର ଚେକିଂକୁ ତୁମକୁ ଆହୁରି ଅଧିକ ବଢ଼ାଇବାକୁ ହେବ। ତେବେ ଏହାର ଲକ୍ଷଣ ହେଲା ସବୁବେଳେ ସବୁ କାର୍ଯ୍ୟରେ ଡବଲ ଲାଇଟ୍ ସ୍ଥିତି ତଥା ଖୁସିର ଅନୁଭୂତି ହେଉଥିବ, ଯାହାର ଫଳସ୍ୱରୂପ ସଫଳତା ମଧ୍ୟ ସହଜ ଅନୁଭବ ହେଉଥିବ। କିନ୍ତୁ ଏବେ ପର୍ଯ୍ୟନ୍ତ ମଧ୍ୟ ତୁମେମାନେ କେଉଁଠି କେଉଁଠି ହେବା ଅଧିକାରୀ ପରିବର୍ତ୍ତେ ଅଧୀନ ହୋଇଯାଉଛ। ତେଣୁ ଅଧୀନତାର ଲକ୍ଷଣ କ'ଣ ଦେଖାଯାଉଛି? ଯାହାକି ବାରମ୍ବାର କହୁଛ, ମୋ ସଂସ୍କାର ହିଁ ଏହିଭଳି, ମୁଁ ଚାହୁଁନାହିଁ କିନ୍ତୁ ମୋର ସଂସ୍କାର ଏହିଭଳି, ମୋର ନେଚର ଏହିଭଳି। ବାପଦାଦା ପୂର୍ବରୁ ମଧ୍ୟ ଶୁଣାଇଛନ୍ତି ଯେ ଯେତେବେଳେ କହୁଛ ମୋର ସଂସ୍କାର ଏହିଭଳି, ମୋର ନେଚର ଏହିଭଳି, ତେବେ କ'ଣ ଏହିଭଳି ଦୁର୍ବଳ ସଂସ୍କାର ତୁମର ଅଟେ? କ'ଣ ଏହା ମୋର ସଂସ୍କାର? ଏହା ତ ମଝି ସମୟର ରାବଣର ସଂସ୍କାର ବା ରାବଣର ଦାନ ଅଟେ। ତେଣୁ ତାକୁ ମୋର କହିବା ହିଁ ଭୁଲ କଥା। ତୁମର ସଂସ୍କାର ତ ବାବାଙ୍କର ସଂସ୍କାର ସହିତ ସମାନ। ତେଣୁ ସେତେବେଳେ ଚିନ୍ତା କର, ତାକୁ ମୋର ମୋର କହିବା ଦ୍ୱାରା ସେହି ସଂସ୍କାର ଗୁଡ଼ିକର ଅଧିକାରୀ ହୋଇଯାଉଛନ୍ତି ଏବଂ ତୁମେ ଅଧୀନ ହୋଇଯାଉଛ। ମୋର ମୋର କହିବା ଦ୍ୱାରା ସେ ସଂସ୍କାର ଗୁଡ଼ିକ ଅଧିକାରୀ ହୋଇଯାଉଛନ୍ତି ଏବଂ ତୁମେ ଅଧୀନ ହୋଇଯାଉଛ। ଯଦି ବାବାଙ୍କ ସହିତ ସମାନ ହେବାକୁ ଚାହୁଁଛ, ତେବେ ତାହା ମୋର ସଂସ୍କାର ନୁହେଁ। ଯାହା ବାବାଙ୍କର ସଂସ୍କାର ତାହା ମୋର ସଂସ୍କାର। ତେବେ ବାବାଙ୍କର ସଂସ୍କାର କ'ଣ? ବିଶ୍ୱ କଲ୍ୟାଣକାରୀ ଏବଂ ଶୁଭ ଭାବନା ଶୁଭ କାମନାଧାରୀ। ତେଣୁ ସେହି ସମୟରେ ବାବାଙ୍କର ସଂସ୍କାରକୁ ସମ୍ମୁଖକୁ ଆଣ। ତେବେ ଲକ୍ଷ୍ୟ ତ ରଖିଛ ବାବାଙ୍କ ସମାନ ହେବାର, କିନ୍ତୁ ଲକ୍ଷଣ ସବୁ ରାବଣର ରହିଛି, ତେଣୁ ମିଶାମିଶି ହୋଇଯାଉଛି। କିଛି ମୋର ପୁରୁଣା ସଂସ୍କାର ଆଉ କିଛି ବାବାଙ୍କର ଭଲ ସଂସ୍କାର, ଦୁଇଟି ଯାକ ଏକାଠି ରହିବା କାରଣରୁ ଫିଟ୍ ହୋଇଯାଉଛି। ତେବେ ଏହି ସଂସ୍କାର ମଧ୍ୟ କିପରି ତିଆରି ହୁଏ ତାହା ତ ସମସ୍ତେ ଜାଣିଛ ନା? ମନ ଏବଂ ବୁଦ୍ଧିର ସଂକଳ୍ପ ତଥା କାର୍ଯ୍ୟ ଦ୍ୱାରା ସଂସ୍କାର ତିଆରି ହୋଇଥାଏ। ପ୍ରଥମେ ମନ ସଂକଳ୍ପ କରେ, ବୁଦ୍ଧି ତାକୁ ସହଯୋଗ ଦିଏ, ଯାହାଦ୍ୱାରା ଭଲ ବା ମନ୍ଦ ସଂସ୍କାର ତିଆରି ହୋଇଯାଏ। ତେବେ ବାପଦାଦାଙ୍କ ଦାଦୀଙ୍କ ସହିତ ଏହି ଫଳାଫଳ ଦେଖିଲେ ଯେ ମାଲିକ ପଣିଆର ନିଶା ସ୍ୱାଭାବିକ ନେଚର ରୂପରେ ରହିବା ଏବେ ମଧ୍ୟ ବାଳକ ପଣିଆର ନିଶା ତୁଳନାରେ କମ୍ ରହିଛି। ସେଥିପାଇଁ ବାପଦାଦା ଦେଖୁଛନ୍ତି ଯେ ସମାଧାନ କରିବା ପାଇଁ ପୁଣି ଯୁଦ୍ଧ କରିବାରେ ଲାଗି ପଡୁଛନ୍ତି। ବ୍ରାହ୍ମଣ ହୋଇ ମଧ୍ୟ ମଝିରେ ମଝିରେ କ୍ଷତ୍ରିୟ ହୋଇଯାଉଛନ୍ତି। ତେଣୁ ତୁମକୁ କ୍ଷତ୍ରିୟ ହେବାର ନାହିଁ, ବ୍ରାହ୍ମଣରୁ ଦେବତା ହେବାର ଅଛି। କ୍ଷତ୍ରିୟ ହେବା ପାଇଁ ତ ଆଗକୁ ବହୁତ ଆସିବେ, ଯେଉଁମାନେ କି ବହୁତ ପଛରେ ଆସିବେ, କିନ୍ତୁ ତୁମେମାନେ ତ ଅଧିକାରୀ ଆତ୍ମା ଅଟ। ତେଣୁ ଫଳାଫଳ କ'ଣ ଜାଣିଲ ତ? ସେଥିପାଇଁ ବାରମ୍ବାର ସ୍ମୃତିରେ ଆଣ ଯେ ମୁଁ କିଏ। କେବଳ ଭାବ ନାହିଁ ଯେ ମୁଁ ଏଇଆ ଅଟେ, କିନ୍ତୁ ସେହି ସ୍ମୃତିକୁ ସର୍ବଦା ସ୍ୱରୂପରେ ଆଣ। କ'ଣ ଠିକ କଥା ନା? ଆଚ୍ଛା, ଫଳାଫଳ ମଧ୍ୟ ଶୁଣାଇଦେଲୁ। ଏବେ ସମସ୍ୟାର ନାମ, ବିଘ୍ନର ନାମ, ହଲଚଲର ନାମ, ବ୍ୟର୍ଥ ସଂକଳ୍ପର ନାମ, ବ୍ୟର୍ଥ କର୍ମର ନାମ, ବ୍ୟର୍ଥ ସମ୍ବନ୍ଧର ନାମ, ବ୍ୟର୍ଥ ସ୍ମୃତିର ନାମକୁ ସମାପ୍ତ କର ଏବଂ କରାଅ। ଠିକ୍ କଥା ନା? କରିବ ତ? ଯଦି କରିବ ତେବେ ଦୃଢ଼ ସଂକଳ୍ପର ହାତ ଉଠାଅ। ଏଇଭଳି ହାତ ଉଠାଇବା ତ ସାଧାରଣ କଥା ହୋଇଗଲାଣି, ସେଥିପାଇଁ ଆଉ ହାତ ଉଠା କରାଉ ନାହୁଁ। ତେଣୁ ମନ ଭିତରେ ଦୃଢ଼ ସଂକଳ୍ପର ହାତ ଉଠାଅ, ଶରୀରର ହାତ ଉଠାଅ ନାହିଁ। ତାକୁ ବହୁତ ଦେଖିସାରିଲଣୁ। ଯେତେବେଳେ ସମସ୍ତଙ୍କର ଦୃଢ଼ ସଂକଳ୍ପର ହାତ ମିଳିବ, ମିଳିତ ଭାବରେ ଉଠିବ, ସେତେବେଳେ ହିଁ ବିଶ୍ୱର କୋଣ ଅନୁକୋଣରେ ସମସ୍ତଙ୍କ ହାତ ଖୁସିରେ ଉଠିଯିବ ଏବଂ କହିବେ, ଆମର ସୁଖଦାତା ଶାନ୍ତିଦାତା ବାବା ଆସିଗଲେ। ତୁମେମାନେ ତ ବାବାଙ୍କୁ ପ୍ରତ୍ୟକ୍ଷ କରିବାର ଦାୟିତ୍ୱ ନେଇଛ ନା? ନେଇଛ ତ? ପକ୍କା? କଣ ଟିଚର ମାନେ ଦାୟିତ୍ୱ ନେଇଛ ତ? ପାଣ୍ଡବ ମାନେ ନେଇଛ ତ? ପକ୍କା? ଆଚ୍ଛା, କୌଣସି ତାରିଖ ନିର୍ଦ୍ଧାର୍ଯ୍ୟ କରିଛ ନା ନାହିଁ? ଆଉ କେତେ ସମୟ ଦରକାର? ଏକ ବର୍ଷ ଦରକାର ନା ଦୁଇ ବର୍ଷ ଦରକାର? କେତେ ବର୍ଷ ଦରକାର? ବାପ ଦାଦା ତ କହିଥିଲେ ଯେ ସମସ୍ତେ ନିଜ ନିଜର ଯଥାଶକ୍ତି ପୁରୁଷାର୍ଥ ଅନୁସାରେ ନିଜର ଆଗକୁ ବଢ଼ିବାର ବା ଉଡ଼ିବାର ବିଧିକୁ ଦୃଷ୍ଟିରେ ରଖି ନିଜର ସମ୍ପନ୍ନ ହେବାର ତିଥି ନିଜେ ହିଁ ନିର୍ଦ୍ଧାର୍ଯ୍ୟ କର। ବାପ ଦାଦା ତ କହୁଛନ୍ତି ଏବେ କର, କିନ୍ତୁ ନିଜର ଯଥାଶକ୍ତି ପୁରୁଷାର୍ଥ ଅନୁସାରେ ନିଜ ପାଇଁ ତାରିଖ ଫିକ୍ସ କର ଏବଂ ମଝିରେ ମଝିରେ ତାକୁ ଚେକ୍ କର ଯେ ସମୟ ଅନୁସାରେ ମୋର ମାନସିକ ସ୍ଥିତି, ବାଣୀର ସ୍ଥିତି ଏବଂ ସମ୍ବନ୍ଧ ସମ୍ପର୍କର ସ୍ଥିତିରେ ଉନ୍ନତି ହେଉଛି ତ? କାହିଁକି ନା ତାରିଖ ନିର୍ଦ୍ଧାର୍ଯ୍ୟ କରିବା ଦ୍ୱାରା ସେଥିପ୍ରତି ଆପେ ଆପେ ଧ୍ୟାନ ଯାଇଥାଏ। ତେବେ ସବୁଆଡୁ ସନ୍ଦେଶ ମଧ୍ୟ ଆସିଛି ଏବଂ ଇମେଲ ମଧ୍ୟ ଆସିଛି, କିନ୍ତୁ ତୁମର ଇମେଲ ବା ସନ୍ଦେଶ ଏଠାରେ ପହଞ୍ଚିବା ପୂର୍ବରୁ ବାପଦାଦାଙ୍କ ପାଖରେ ପହଞ୍ଚି ଯାଉଛି। କାହିଁକି ନା ଆନ୍ତରିକ ସଂକଳ୍ପର ଇମେଲର ବେଗ ବହୁତ ତୀବ୍ର ଗତିଶୀଳ ହୋଇଥାଏ, ତେଣୁ ତାହା ବହୁତ ପୂର୍ବରୁ ପହଞ୍ଚି ଯାଇଥାଏ। ତେବେ ଯେଉଁମାନେ ବି ଶୁଭେଚ୍ଛା ବାର୍ତ୍ତା ବା ନିଜର ସ୍ଥିତିର ବା ସେବାର ସମାଚାର ପଠାଇଛନ୍ତି ସେଗୁଡ଼ିକୁ ବାପଦାଦା ସ୍ୱୀକାର କରିଛନ୍ତି ଏବଂ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ସମସ୍ତେ ବହୁତ ଉମଙ୍ଗ ଉତ୍ସାହର ସହିତ ଲେଖି ପଠାଇଛନ୍ତି। ତେବେ ବାପଦାଦା ସେହି ସମସ୍ତ ପିଲାମାନଙ୍କୁ, ଚାହେ ବିଦେଶର ହୋଇଥାନ୍ତୁ ବା ଦେଶ ଭିତରର ହୋଇଥାନ୍ତୁ, ସେମାନଙ୍କର ଶୁଭେଚ୍ଛା ବାର୍ତ୍ତାର ପ୍ରତ୍ୟୁତ୍ତରରେ ଆନ୍ତରିକ ଆଶୀର୍ବାଦ ସହିତ ସ୍ନେହ ଏବଂ ଶକ୍ତିର ସକାଶ ଦେଉଛନ୍ତି। ଆଚ୍ଛା, ଏବେ ସବୁ କଥା ତ ଶୁଣିଲ, କିନ୍ତୁ ଶୁଣିବାକୁ ଯେପରି ସହଜ ଲାଗୁଛି ସେହିପରି ଶୁଣିବାର ସ୍ଥିତିଠାରୁ ଉର୍ଦ୍ଧ୍ୱରେ ମଧୁର ଶାନ୍ତିର ସ୍ଥିତି ମଧ୍ୟ ଅନୁଭବ ହେବା ଦରକାର। ଯେତେ ସମୟ ଇଚ୍ଛା ସେତେ ସମୟ ପର୍ଯ୍ୟନ୍ତ ମାଲିକ ସ୍ଥିତିରେ ରହି ପ୍ରଥମେ ତ ବିଶେଷ କରି ମନର ମାଲିକ ହେବାକୁ ପଡ଼ିବ। ସେଥିପାଇଁ ଗାୟନ ରହିଛି, ମନକୁ ଜିତିଲେ ଜଗତକୁ ଜିତିବ। ତେଣୁ ଏବେ ଏବେ ଶୁଣିଲ, ଏବେ ଏବେ ଦେଖିଲ ଏବଂ ଏବେ ଏବେ ଆତ୍ମା ରାଜା ହୋଇ ମନ ବୁଦ୍ଧି ସଂସ୍କାରକୁ ନିଜର ଅଧୀନ କରିପାରିବ ତ? ଏବେ ମନ ବୁଦ୍ଧି ସଂସ୍କାର ତିନୋଟି ଯାକର ମାଲିକ ହୋଇ ସେମାନଙ୍କୁ ଆଦେଶ ଦିଅ ସୁଇଟ୍ ସାଇଲେନ୍ସ ଅର୍ଥାତ୍ ମଧୁର ଶାନ୍ତିର ସ୍ଥିତିରେ ସ୍ଥିତ ହୋଇଯାଅ। ତାପରେ ଅନୁଭବ କର ଯେ ଆଦେଶ କରିବା ପରେ ବା ଅଧିକାରୀ ହେବା ଦ୍ୱାରା ଏହି ତିନୋଟି ଯାକ ଶକ୍ତି ମୋର ଆଦେଶ ମୁତାବକ ଚାଲୁଛନ୍ତି ତ? ତେଣୁ ଏବେ ଏବେ ଅଧିକାରୀ ସ୍ଥିତିରେ ସ୍ଥିତ ହୋଇଯାଅ, ବାପଦାଦା ଡ୍ରିଲ୍ କରାଇବେ। ଆଚ୍ଛା, ଚାରିଆଡ଼ର ସଦା ସୋମାନଧାରୀ, ସତ୍ୟତାର ଶକ୍ତି ସ୍ୱରୂପ, ପବିତ୍ରତାର ସିଦ୍ଧି ସ୍ୱରୂପ, ସଦା ସୋମାନଧାରୀ, ସତ୍ୟତାର ଶକ୍ତି ସ୍ୱରୂପ, ପବିତ୍ରତାର ସିଦ୍ଧି ସ୍ୱରୂପ, ସଦା ଅଚଳ ଅଟଳ ସ୍ଥିତିର ଅନୁଭବୀ, ସ୍ୱପରିବର୍ତ୍ତକ ଏବଂ ବିଶ୍ୱ ପରିବର୍ତ୍ତକ, ସର୍ବଦା ନିଜର ଅଧିକାରୀ ସ୍ଥିତି ଦ୍ୱାରା ସର୍ବ ଆତ୍ମାଙ୍କୁ ବାବାଙ୍କଠାରୁ ଅଧିକାର ପ୍ରାପ୍ତ କରାଉଥିବା ଚାରିଆଡ଼ର ବାପଦାଦାଙ୍କର ଭାଗ୍ୟବାନ ଗେହ୍ଲା ଆତ୍ମାମାନଙ୍କୁ ପରମାତ୍ମା ପିତାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଆନ୍ତରିକ ଆଶୀର୍ବାଦ ସ୍ୱୀକାର ହେଉ। ତା ସହିତ ମିଠା ମିଠା ପିଲାମାନଙ୍କୁ ବାପଦାଦାଙ୍କର ନମସ୍ତେ। ଆମ ସମସ୍ତ ସନ୍ତାନମାନଙ୍କର ବହୁତ ବହୁତ ୟାଦ ପ୍ୟାର ଏବଂ ନମସ୍ତେ 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 ବାବା। ଆଜିର ବରଦାନ, ନିଜେ ନିଜକୁ ପରିବର୍ତ୍ତନ କରି ବିଶ୍ୱର ଆଧାର ମୂରତ ହେଉଥିବା ଶ୍ରେଷ୍ଠ ପଦର ଅଧିକାରୀ ଭବ। ନିଜେ ନିଜକୁ ପରିବର୍ତ୍ତନ କରି ବିଶ୍ୱର ଆଧାର ମୂରତ ହେଉଥିବା ଶ୍ରେଷ୍ଠ ପଦର ଅଧିକାରୀ ଭବ। ଶ୍ରେଷ୍ଠ ପଦ ପାଇବା ପାଇଁ ବାପଦାଦା ଏହି ଶିକ୍ଷା ଦେଉଛନ୍ତି ଯେ ପିଲାମାନେ ନିଜକୁ ପରିବର୍ତ୍ତନ କର। ନିଜକୁ ପରିବର୍ତ୍ତନ କରିବା ପରିବର୍ତ୍ତେ ଯଦି ଅନ୍ୟ ଆତ୍ମାମାନଙ୍କୁ ବା ପରିସ୍ଥିତିକୁ ପରିବର୍ତ୍ତନ ହେବା ପାଇଁ ଚାହୁଁଛ ବା ସେହିଭଳି ସଂକଳ୍ପ ଆସୁଛି, ଯେ ମୋତେ ଯଦି କିଛି ସାହାଯ୍ୟ ସହଯୋଗ ମିଳିଯାଆନ୍ତା ତେବେ ମୁଁ ପରିବର୍ତ୍ତନ ହୋଇଯାଆନ୍ତି। ତେବେ ଏହିଭଳି କୌଣସି ଆଧାର ଉପରେ ନିର୍ଭର କରି ପରିବର୍ତ୍ତନ ହେଉଥିବା ଆତ୍ମାମାନଙ୍କର ପ୍ରାରବ୍ଧ ମଧ୍ୟ କାହାର ଆଧାର ଉପରେ ନିର୍ଭର କରିବ, କାହିଁକି ନା ଏବେ ଯେତେ ଜଣଙ୍କର ଆଧାର ନେବ ସେହି ଅନୁସାରେ ଭବିଷ୍ୟତର ପ୍ରାରବ୍ଧ ମଧ୍ୟ ଭାଗ ଭାଗ ହୋଇଯିବ। ଏବେ ଯେତେ ଜଣଙ୍କର ଆଧାର ନେବ ସେହି ଅନୁସାରେ ଭବିଷ୍ୟତର ପ୍ରାରବ୍ଧ ମଧ୍ୟ ଭାଗ ଭାଗ ହୋଇଯିବ। ଏଥିପାଇଁ ସର୍ବଦା ଏହି ଲକ୍ଷ୍ୟ ରଖ ଯେ ମୋତେ ହିଁ ପରିବର୍ତ୍ତନ ହେବାକୁ ପଡ଼ିବ, ମୁଁ ନିଜେ ବିଶ୍ୱର ଆଧାର ମୋର ତଟେ। ଆଜିର ସ୍ଲୋଗାନ ସଂଗଠନର ଉମଙ୍ଗ ଉତ୍ସାହ ଏବଂ ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ସଫଳତା ସୁନିଶ୍ଚିତ ହୋଇଥାଏ। ସଂଗଠନର ଉମଙ୍ଗ ଉତ୍ସାହ ଏବଂ ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ସଫଳତା ସୁନିଶ୍ଚିତ ହୋଇଥାଏ। ଅବ୍ୟକ୍ତ ଇସାରା ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଆଜିର ପଏଣ୍ଟ, ଯେପରି କେହି ଯଦି ଦୁର୍ବଳ ହୋଇଥାଏ ତେବେ ତା ଭିତରେ ଶକ୍ତି ଭରିବା ପାଇଁ ତାକୁ ଗ୍ଲୁକୋଜ୍ ପିଆଇଥାନ୍ତି, ସେହିପରି ତୁମେ ଯେତେବେଳେ ନିଜକୁ ଅଶରୀରୀ ଆତ୍ମା ମନେ କରୁଛ, ଯେତେବେଳେ ତୁମର ଏହି ସାକ୍ଷୀପଣିଆର ସ୍ଥିତି ଆତ୍ମାରେ ଶକ୍ତି ଭରିବାର କାମ କରିଥାଏ ଏବଂ ଯେତିକି ସମୟ ତୁମର ସାକ୍ଷୀ ସ୍ଥିତି ରହିଥାଏ ସେତିକି ସମୟ ବାବା ସାଥୀ ରୂପରେ ସ୍ମୃତିରେ ରହିଥାନ୍ତି, ଅର୍ଥାତ୍ ସାଥିରେ ରହିଥାନ୍ତି। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।